ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବଙ୍ଗୋପସାଗରନ ହୋଇଥିବା ବାତ୍ୟା ମୁନ୍ଥା ଗଲାକାଲି ସଞ୍ଜବେଳର 7:30-7 ଭିତରେ ଆନ୍ଧ୍ରପ୍ରଦେଶର ମଛଲିପଟନମ୍ ପାଖେ ନର୍ସାପୁରଠାରେ ସ୍ଥଳଭାଗକେ ପହଞ୍ଚଥିଲା। ଲ୍ୟାଣ୍ଡଫଲ ପ୍ରକ୍ରିୟା 4 ଘଣ୍ଟା ଧରିକରି ଚାଲିଥିଲା। ଇସମିଆଥି ପବନର ବେଗ ଘଣ୍ଟାକ 90-110 କିଲୋମିଟର ରହିଥିଲା। ରାତି 11:30-12 ଭିତରେ ବାତ୍ୟା ଆନ୍ଧ୍ରପ୍ରଦେଶ ସମୁଦ୍ର ଖଣିକେ ପାର କରିଥିଲା। ତା'ର ଉତ୍ତରୁ ବାତ୍ୟା ଦୁର୍ବଳ ହୋଇଯାଇଛି, ମାତ୍ର ଏତାର ପ୍ରଭାବଥି ମଛଲିପଟନମ୍ ଆଉ ଅମଲାପୁରମ୍ଠାରେ ବହୁତଟେ ନୁକସାନ ହୋଇଛି। ଆଜି ସକାଳେ ଓଡ଼ିଶାର ମାଲକାନଗିରି ପାଖେ ଦେଇକରି ଯିବା ବାତ୍ୟା ମୁନ୍ଥା ଅନୁମାନ ଅନୁସାରେ ତା'ର ବାଟ ସାମାନ ବଦଳେଇ ଦେଇଛି। ଏଥିଲାଗି ଓଡ଼ିଶାର ଏତାର ବେଶୀ ପ୍ରଭାବ ନାହିଁ ପଡ଼େ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟାର ପ୍ରଭାବଟି ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଆଉ ରାୟଗଡ଼ା ଜିଲ୍ଲାର ଜୋର ପବନ ବୋହିବାର ସହିତ ଅତି ଜବର ବର୍ଷା ହେବା, ଆଖରପାଖର ଜିଲ୍ଲାମାନଙ୍କେ ବିଲ୍ ବର୍ଷା ହୋଇପାରେ, ସମ୍ବଲପୁର ସହିତ ପଶ୍ଚିମ ଓଡ଼ିଶାର ବଡ଼ଭାଗି ଜିଲ୍ଲାର ବର୍ଷା ହୋଇପାରେ, ଆଇବାକାଲିନୁ ବର୍ଷା କମିପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟାକେ ନେଇକରି ସବୁ ବିଭାଗର ତୟାରୀ ବାବଦେ ସମୀକ୍ଷା କରିଛନ୍। ମୁଖ୍ୟମନ୍ତ୍ରୀ ଗଲାରାତି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟଠାରେ ହୋଇଥିବା ନିୟନ୍ତ୍ରଣ କକ୍ଷକେ ପରିଦର୍ଶନ କରିକରି ଅଧିକାରୀମାନଙ୍କ ସଙ୍ଗେ ତୟାରୀ ସମୀକ୍ଷା କରିଥିଲେ। ବାତ୍ୟାର କେନ୍ସିବିଲ୍ ସ୍ଥିତିର ମୁକାବିଲା ଲାଗି ସରକାରଙ୍କ ସବୁ ବିଭାଗ ସଜାଗ ରହିଛନ୍ ଆଉ ବାତ୍ୟା ଉପରେ ପୂରା ନଜର ରଖିଛନ୍। ସରକାର ଶୂନ୍ୟ ମୃତ୍ୟୁକେ ବେଶୀ ଧ୍ୟାନ ଦେଉଛନ୍ ବୋଲି ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସଙ୍ଗେ ଫୋନ୍ ଜରିଏ ଆଲୋଚନା କରିକି ରାଜ୍ୟର ସ୍ଥିତି ବାବଦେ ବିଲ୍ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବାର କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ 2025 ସମ୍ମିଳନୀ 3 ଦିନେ ଆଜି ଗୋଟିଏ ଖାସ୍ ପୂର୍ଣ୍ଣାଙ୍ଗ ଅଧିବେଶନକେ ସମ୍ବୋଧନ କରିବେ। ସାମୁଦ୍ରିକ ଅମୃତକାଳ ଲକ୍ଷ୍ୟ ହାସଲ କରିବା ଲାଗି ଏ ଅବସରରେ 2,20,000 କୋଟି ଟଙ୍କାର ବହୁଟେ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହି ଅନ୍ତର୍ଜାତୀୟ ସମାବେଶଟି 10,00,000 କୋଟି ଟଙ୍କାର 600 ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା। ସମାବେଶଟି 85 ଦେଶର 350 ବିଶ୍ୱସ୍ତରର ପ୍ରବକ୍ତା ଆଉ 500 ପ୍ରଦର୍ଶକ ଯୋଗ ଦେଇଛନ୍। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଐତିହ୍ୟ ଇତିହାସର ଜୀବନ୍ତ ମୁକାସାକ୍ଷୀ ଆଉ ଇଟା ସବୁବେଳେ ରାଜ୍ୟବାସୀଙ୍କୁ ଅନୁପ୍ରାଣିତ କରିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍। ମୁମ୍ବାଇଠାରେ ହୋଇଥିବା ଭାରତ ସାମୁଦ୍ରିକ ସପ୍ତାହ 2025 ସମାବେଶଟି ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍, ଦକ୍ଷିଣ ପୂର୍ବ ଏସିଆ ସଙ୍ଗେ ଓଡ଼ିଶାର ବହୁତ ପୁରାତନ ବାଣିଜ୍ୟିକ ସମ୍ପର୍କ ରହିଛି। ଓଡ଼ିଶାର ସାଧବମାନେ ଜାଭା ସୁମାତ୍ରା ଶ୍ରୀଲଙ୍କା ବାଗି ଦେଶକେ ଜାହାଜଦେ ଯାଇକରି ବାଣିଜ୍ୟ କରୁଥିଲେ। ଇତାକେ ସୁର୍ତା କରିବା ଲାଗି ଫି ବଛର କଟକନ ଏସିଆର ସବୁନୁ ବଡ଼ ମୁକ୍ତାକାଶ ବାଣିଜ୍ୟ ମେଳା ବାଲିଯାତ୍ରା ମହୋତ୍ସବ ଆୟୋଜନ କରାଯାଇଛି ବୋଲି ଶ୍ରୀମତୀ ପରିଡ଼ା କହିଛନ୍। କିଶୋର କିଶୋରୀମାନଙ୍କର ଭିତରେ ଥିବା ପ୍ରତିଭାର ବିକାଶ ଲାଗି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଗଲାକାଲିଠାରୁ ଦୁଇଦିନିଆ ରାଜ୍ୟସ୍ତରୀୟ କିଶୋର କିଶୋରୀ ସମାବେଶ ଅଦ୍ୱିକା ମୂଲ ହୋଇଛି। ଏଥି 10-19 ବଛର ବୟସର 27 ଜିଲ୍ଲାନୁ ବଛା ହୋଇଥିବା 127 ଜଣ କିଶୋର କିଶୋରୀ ଭାଗ ନେଇଛନ୍। କାର୍ଯ୍ୟକ୍ରମର ପହିଲା ଦିନେ ବିଭାଗର ପ୍ରମୁଖ ଶାସନ ସଚିବ ସୁଭା ଶର୍ମାଙ୍କ ସହିତ ଅଲଗା ଅଧିକାରୀମାନେ ଯୋଗ ଦେଇକରି ଅଦ୍ୱିକାର ଆବଶ୍ୟକତା ବାବଦେ କହିଥିଲେ। ଉଦ୍ଯାପନୀ ସମାରୋହଟି ଆଜି ଉପମୁଖ୍ୟମନ୍ତ୍ରୀ ଆଉ ବିଭାଗର ମନ୍ତ୍ରୀ ପ୍ରଭାତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଭିନ୍ ଭିନ୍ ଜିଲ୍ଲାର ଚଢ଼ଉ ଜାରି ରଖାଯାଇଛି। ବାତ୍ୟା ସମିଆତି କଳାବଜାରୀ ରୁକବାର ଆଉ ଯୋଗାଣ ଶୃଙ୍ଖଳ ସ୍ୱାଭାବିକ କରିବାର ଲାଗି ଯାଞ୍ଚ କଡ଼ାକଡ଼ି କରାଯାଇଛି। ଆଇବାକାଲି ତକ୍ ବାତ୍ୟାର ପ୍ରଭାବ ଥିବାରୁ ସ୍ଥିତିକେ ନଜରଥି ରଖିକରି ଯେନ୍ତା କେନ୍ସି ବେପାରୀ କଳାବଜାରୀ ନାଇଁ କରିବେ ସେଥିଲାଗି ଏହି ଚଢ଼ଉ କରାଯାଇଛି। ଇତାର ଉପରେ କଡ଼ା ନଜର ରଖବାର ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଭରପୁର ଖାଇବାର ଦରବ ମହଜୁଦ ଅଛି ଆଉ ଲୁକେ ନାଇଁ ଘବରାବାରକେ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର 150ତମ ଜୟନ୍ତୀ ଅବସରରେ ଏକତା ଦୌଡ଼ ଆଉ ଅଲଗା କାର୍ଯ୍ୟକ୍ରମ ବାବଦେ ଗୋଟିଏ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ନୃପରାଜ ସାହୁଙ୍କର ଅଧ୍ୟକ୍ଷତାରେ ହୋଇଯାଇଛି। ବୈଠକଟି ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଯୋଗ ଦେଇକରି କାର୍ଯ୍ୟକ୍ରମର ସଫଳତାକୁ ନେଇକରି ଆଲୋଚନା କରିଥିଲେ। ଆଜି ବିଶ୍ୱ ମିତବ୍ୟତା ଦିବସ। ଦରକାର ଅନୁସାରେ ଖର୍ଚ୍ଚା କରିକରି ସଞ୍ଚୟକେ ଗୋଟିଏ ଅଭ୍ୟାସ କରିବା ଲାଗି ଆଜିର ଦିନେ ଲୋକମାନଙ୍କୁ ସଚେତନ କରବାରକେ ଏ ଦିନ ପାଳନ କରାଯାଏସି। 1942 ଆଜିର ଦିନେ ଇଟାଲୀର ମିଲାନ୍ଠାରେ ପହିଲା କରି ଅନ୍ତର୍ଜାତୀୟ ସଞ୍ଚୟ ବ୍ୟାଙ୍କ କଂଗ୍ରେସର ବିଶ୍ୱ ସଞ୍ଚୟ ଦିବସ ମୂଲ ହୋଇଥିଲା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।